ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଚାରର ଶେଷ ଦିନ। ଆସନ୍ତା 5 ତାରିଖରେ ଭୋଟ ଗ୍ରହଣ। ୱାକଫ ସଂଶୋଧନ ବିଲ୍ 2024 ଲାଗି ଗଠିତ ସଂଯୁକ୍ତ ସଂସଦୀୟ କମିଟି ଆଜି ଲୋକସଭାରେ ଉପସ୍ଥାପନ କରିବେ ରିପୋର୍ଟ। ପ୍ରୟାଗରାଜରେ ଆଜି ଜାରି ରହିଛି ତୃତୀୟ ଅମୃତ ସ୍ନାନ। କଙ୍ଗର ଗୋମାରେ ରାୱାଣ୍ଡା ସମର୍ଥିତ M23 ବିଦ୍ରୋହୀଙ୍କ ସହ ସଂଘର୍ଷରେ ପ୍ରାୟ 700ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ। ସେଠାରେ ରହୁଥିବା ଭାରତୀୟଙ୍କ ଲାଗି ସତର୍କ ସୂଚନା ଜାରି। ଏବଂ ଭାରତ ଇଂଲଣ୍ଡ ବିପକ୍ଷ T20 ଆନ୍ତର୍ଜାତିକ ଶୃଙ୍ଖଳାରେ 4-1 ବିଜୟୀ। ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟର ଆଜି ହେଉଛି ଶେଷ ଦିବସ। ବିଜେପି, ଆପ୍ ଓ କଂଗ୍ରେସ ଦଳର ଷ୍ଟାର୍ ପ୍ରଚାରକ ତଥା ବରିଷ୍ଠ ନେତୃବୃନ୍ଦ ବିଭିନ୍ନ ସ୍ଥାନରେ ଜନସମାବେଶ, ରୋଡ୍ ଶୋ ତଥା ଘରକୁ ଘର ବୁଲି ମତଦାତାଙ୍କୁ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଆକୃଷ୍ଟ କରିବାରେ ପ୍ରୟାସ ଜାରି ରଖିଛନ୍ତି। 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଲାଗି ଆସନ୍ତା 5 ତାରିଖ ବୁଧବାର ଦିନ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ 8 ତାରିଖ ଶନିବାର ଦିନ ଗଣତି କରାଯିବ। ଏହି ନିର୍ବାଚନରେ ମୋଟ 699 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏ ସମ୍ପର୍କରେ ଆମ ସମ୍ବାଦଦାତାଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀରେ ମୁଖ୍ୟତଃ ବିଜେପି, ଆପ୍ ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ମୋଟ 1,56,00,000ରୁ ଉର୍ଦ୍ଧ୍ୱ ମତଦାତା ନିଜର ଗଣତାନ୍ତ୍ରିକ ମତାଧିକାର ସାବ୍ୟସ୍ତ କରି ଏହି ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେଥିଲାଗି ମୋଟ 13,760 ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ଏହି ନିର୍ବାଚନରେ ଅଧିକ ମତଦାତା ଯେଭଳି ଅଂଶଗ୍ରହଣ କରିପାରିବେ ତାହା ସୁନିଶ୍ଚିତ କରିବା ଲାଗି ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଭିନ୍ନ ଭୋଟର ଅନୁକୂଳ ପଦକ୍ଷେପମାନ ନିଆଯାଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ମତଦାନ ଲାଗି 35,000 ଦିଲ୍ଲୀ ପୁଲିସ୍ ଯବାନଙ୍କ ସମେତ 19,000 ଗୃହରକ୍ଷୀ ତଥା 220 କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଯବାନଙ୍କୁ ମଧ୍ୟ ମୁତୟନ କରାଯିବା ଲାଗି ବ୍ୟବସ୍ଥା ହୋଇଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ୱାକଫ ସଂଶୋଧନ ବିଲ୍ 2024 ଲାଗି ଗଠିତ ସଂଯୁକ୍ତ ସଂସଦୀୟ କମିଟି ରିପୋର୍ଟ ଆଜି ଲୋକସଭାରେ ଉପସ୍ଥାପନ କରାଯିବ। କମିଟିର ଅଧ୍ୟକ୍ଷ ଜଗଦମ୍ବିକା ପାଲ ଏବଂ ବିଜେପି ସାଂସଦ ସଞ୍ଜୟ ଜୟସ୍ୱାଲ ଏହି ରିପୋର୍ଟ ଉପସ୍ଥାପନ କରିବେ। ଏତଦ୍ବ୍ୟତୀତ ଯୁଗ୍ମ କମିଟିକୁ ଦିଆଯାଇଥିବା ବିଭିନ୍ନ ପ୍ରମାଣ ନଥିପତ୍ର ମଧ୍ୟ ଗୃହରେ ଉପସ୍ଥାପନ କରାଯିବ। ଏହି ରିପୋର୍ଟ ଗତ January 30 ଦିନ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ପ୍ରଦାନ କରାଯାଇଥିଲା। ପୂର୍ବରୁ ଯୁଗ୍ମ କମିଟି ୱାକଫ ବିଲ୍ 1995 25 ସଂଶୋଧନ ନିମନ୍ତେ ସୁପାରିଶ କରିଥିଲେ। ଦେଶରେ ଲକ୍ଷାଧିକ ବେଆଇନ ଅନୁପ୍ରବେଶକାରୀଙ୍କୁ ରହିବାକୁ ଅନୁମତି ଦେଇ ନିର୍ବାଚନ ରାଜନୀତିକୁ ଅସନ୍ତୁଳିତ କରିବାକୁ ଦିଆଯିବ ନାହିଁ ବୋଲି ଉପରାଷ୍ଟ୍ରପତି ଜଗଦୀପ ଧନକଡ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ବିଶ୍ୱ ଆକାଉଣ୍ଟାଣ୍ଟ ଫୋରମ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ସେ କହିଛନ୍ତି, ଦେଶର ବିକାଶ ଯାତ୍ରାରେ ଯୁବବର୍ଗ ସାମିଲ ହୋଇ ଏକ ବିକଶିତ ଭାରତ ଗଠନ କରିବାରେ ସହାୟକ ହୋଇପାରିବେ। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ବସନ୍ତ ପଞ୍ଚମୀ ଅବସରରେ ମହାକୁମ୍ଭରେ ଆଜି ତୃତୀୟ ଅମୃତ ସ୍ନାନ ଜାରି ରହିଛି। ପୂର୍ବରୁ January 14 ମକର ସଂକ୍ରାନ୍ତି ଏବଂ 29 ମୌନୀ ଅମାବାସ୍ୟା ଦିନ ମଧ୍ୟ ପ୍ରଥମ 2 ଅମୃତ ସ୍ନାନ ଅନୁଷ୍ଠିତ ହୋଇଯାଇଛି। ମହାନିର୍ବାଣୀ ପଞ୍ଚାୟତ ଆଖଡ଼ା ଏବଂ ଶମ୍ଭୁ ପଞ୍ଚାୟତ ଅଟଳ ଆଖଡ଼ା ଆଜି ପ୍ରତ୍ୟୁଷରେ ପ୍ରଥମେ ତ୍ରିବେଣୀ ସଙ୍ଗମଠାରେ ଏହି ପବିତ୍ର ସ୍ନାନ ଅବସରରେ ବୁଡ଼ ପକାଇଥିଲେ। ଏଥିଲାଗି 50,000ରୁ ଉର୍ଦ୍ଧ୍ୱ ପୁଲିସ୍ କର୍ମଚାରୀଙ୍କ ସମେତ ଅର୍ଦ୍ଧସାମରିକ ବାହିନୀକୁ ମଧ୍ୟ ସେଠାରେ ମୁତୟନ କରାଯାଇଛି। ଗତମାସ 13 ଆରମ୍ଭ ହୋଇଥିବା ବିଶ୍ୱର ଏହି ସର୍ବବୃହତ୍ ଧାର୍ମିକ ସମାଗମରେ ଏପର୍ଯ୍ୟନ୍ତ 35 କୋଟିରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯୋଗଦେଇ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇସାରିଛନ୍ତି। ମିଳିତ ଜାତିସଂଘ ସାଧାରଣ ପରିଷଦ ଅଧ୍ୟକ୍ଷ ଫିଲେମନ୍ ୟାଙ୍ଗ ଆସନ୍ତାକାଲିଠାରୁ ଭାରତ ଗସ୍ତରେ ଆସୁଛନ୍ତି। ଶ୍ରୀ ୟାଙ୍ଗ 8 ପର୍ଯ୍ୟନ୍ତ ଭାରତରେ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଗତ ଦଶନ୍ଧିରେ ଭାରତ ଉଲ୍ଲେଖନୀୟ ରୂପାନ୍ତରୀକରଣ ହାସଲ କରିଛି। ତାଙ୍କ ଗସ୍ତ ଅବସରରେ ଭାରତରେ ତୃଣମୂଳ ସ୍ତରରେ ଡିଜିଟାଲ ତଥା ଅଭିନବ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ କିଭଳି ପରିବର୍ତ୍ତନ ହୋଇଛି ତାହା ସେ ପ୍ରତ୍ୟକ୍ଷ ଭାବେ ଅନୁଭବ କରିବାର ସୁଯୋଗ ପାଇବେ। ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ଦେଶ ତଥା 5ମ ଅର୍ଥବ୍ୟବସ୍ଥା ହାସଲ କରିଥିବା ଭାରତ ମିଳିତ ଜାତିସଂଘରେ ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ବୋଲି ସେ କହିଛନ୍ତି। କଂଗ୍ରେସ କଙ୍ଗୋର ସର୍ବବୃହତ୍ ସହର ଗୋମାରେ ରାଓଣ୍ଡା ସମର୍ଥିତ M23 ବିଦ୍ରୋହୀଙ୍କ ସହ ସଂଘର୍ଷରେ ପ୍ରାୟ 700ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ଘଟିଛି। କଙ୍ଗୋ ସରକାରଙ୍କ ମୁଖପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇ କହିଛନ୍ତି, ଗୋମା ସଡ଼କକୁ ଜନଶୂନ୍ୟ କରିବା ଲାଗି ଏହି ବିଦ୍ରୋହୀମାନେ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ କଙ୍ଗୋର କିନ୍ସାସାସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ବୁଖାବିରେ ରହୁଥିବା ଭାରତୀୟମାନେ ସୁରକ୍ଷିତ ସ୍ଥାନକୁ ଚାଲିଯିବା ଲାଗି ପରାମର୍ଶ ଦିଆଯାଇଛି। ପୂର୍ବ କଙ୍ଗୋରେ ସୁରକ୍ଷା ପରିସ୍ଥିତି ଉପରେ ଭାରତୀୟ ଦୂତାବାସ ପକ୍ଷରୁ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି। ସେଠାରେ ରହୁଥିବା ସମସ୍ତ ଭାରତୀୟଙ୍କୁ ସେମାନଙ୍କ ନିକଟରେ ଜରୁରୀ ପରିଚୟପତ୍ର, ଆବଶ୍ୟକ ଔଷଧ, ଖାଦ୍ୟ, ପୋଷାକ ଏବଂ ଭ୍ରମଣ ଦଲିଲ ରଖିବା ଲାଗି ପରାମର୍ଶ ଦିଆଯାଇଛି। ସେହିଭଳି ସ୍ଥାନୀୟ ଗଣମାଧ୍ୟମ ଉପରେ ନଜର ରଖିବାକୁ ମଧ୍ୟ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ M23 ବିଦ୍ରୋହୀ ବୁଖାବୁଠାରୁ ପ୍ରାୟ 25 କିଲୋମିଟର ଦୂରରୁ ଥିବା ଖବର ମିଳିବାରୁ ଭାରତୀୟ ଦୂତାବାସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ଆଜି ରାତି 9:30 ପ୍ରସାରଣ କରାଯିବ। ଆଜିର ବିଷୟବସ୍ତୁ ରହିଛି କ୍ୟାନ୍ସର ସଚେତନତା, ଚିହ୍ନଟ, ଚିକିତ୍ସା ଓ ନିରାକରଣ ପ୍ରେରଣାଦାୟୀ ପ୍ରଚେଷ୍ଟା। ବିଶିଷ୍ଟ କ୍ୟାନ୍ସର ବିଶେଷଜ୍ଞ ଡକ୍ଟର ଡୋଡୁଲ ମଣ୍ଡଳ ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୋତାଙ୍କର ଏ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। ଏଥିପାଇଁ ଶ୍ରୋତାମାନଙ୍କୁ ରାତି 9:30 ପରଠାରୁ 011-234-21050 ଓ 011-233-1444 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। କ୍ରିକେଟ୍। ଭାରତ ଗତକାଲି ପଞ୍ଚମ ତଥା ଚୂଡ଼ାନ୍ତ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡକୁ 150 ରନ୍ ବ୍ୟବଧାନରେ ପରାସ୍ତ କରିଛି। ମୁମ୍ବାଇର ୱାଙ୍ଗଡେ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ବିଜୟୀ ହେବା ସହିତ ଭାରତ 5 ମ୍ୟାଚ୍ ବିଶିଷ୍ଟ ଏହି T20 ସିରିଜ୍କୁ 4-1 ହାସଲ କରିନେଇଛି। ଟସ୍ ଜିତି ଇଂଲଣ୍ଡ ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ହରାଇ 247 ରନ୍ କରିଥିଲା। ଦଳ ପକ୍ଷରୁ ଅଭିଷେକ ଶର୍ମା 56 ବଲ୍ରୁ 135 ରନ୍ ସଂଗ୍ରହ କରିଥିଲେ। ସେଥିମଧ୍ୟରେ 13 ଛକା ମାରି ଅଭିଷେକ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଇଂଲଣ୍ଡ ପକ୍ଷରୁ ବ୍ରାଇଡର କାର୍ସେ 3 ୱିକେଟ୍ ଅକ୍ତିଆର କରିଥିବାବେଳେ ମାର୍କ ଉଡ୍ 2 ଓ ଜୋଫ୍ରା ଆର୍ଚର, ଜାମି ଓଭରଟନ୍ ଓ ଆଦିଲ ରସିଦ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି। 248 ରନ୍ର ବିଜୟ ଲକ୍ଷ୍ୟ ପିଛା କରି ଇଂଲଣ୍ଡ ଦଳ 10 ଓଭର ଓ 3 ବଲ୍ରେ ମାତ୍ର 97 ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲେ। ଓପନର ଫିଲିପ୍ ସଲ୍ଟ ଦଳ ପକ୍ଷରୁ ସର୍ବାଧିକ 55 ରନ୍ କରିଥିଲେ। ଭାରତର ମହମ୍ମଦ ସାମି 3 ୱିକେଟ୍ ନେଇଥିବାବେଳେ ବରୁଣ ଚକ୍ରବର୍ତ୍ତୀ, ଶିବମ ଦୁବେ ଓ ଅଭିଷେକ ଶର୍ମା 2 ଓ ରବି ବିଷ୍ଣୋଇ 1 ୱିକେଟ୍ ହାସିଲ କରିଛନ୍ତି। ଅଭିଷେକ ଶର୍ମା ପ୍ଲେୟାର ଅଫ୍ ଦ ମ୍ୟାଚ୍ ଏବଂ ବରୁଣ ଚକ୍ରବର୍ତ୍ତୀ ପ୍ଲେୟାର ଅଫ୍ ଦ ସିରିଜ୍ ବିବେଚିତ ହୋଇଛନ୍ତି। ଆଇସିସି 19 ବର୍ଷରୁ କମ୍ ମହିଳା T20 ବିଶ୍ୱକପ୍ 2025 ଚାମ୍ପିୟନ୍ ହୋଇଥିବା ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଭାରତର ନାରୀଶକ୍ତି ଲାଗି ସେ ଅତ୍ୟନ୍ତ ଗର୍ବିତ। ଉତ୍ତମ ପ୍ରଦର୍ଶନ ତଥା ପ୍ରତିବଦ୍ଧତା ଯୋଗୁଁ ଏହି ବିଜୟ ହାସଲ ହୋଇପାରିଛି। ଏହା ଆଗାମୀ ଦିନରେ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏଠାରେ ସୂଚନା ଦିଆଯାଇପାରେ, କ୍ୱାଲାଲମ୍ପୁରସ୍ଥିତ ବାଇମସ୍ ଓଭାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଆଇସିସି 19 ବର୍ଷରୁ କମ୍ ମହିଳା T20 ବିଶ୍ୱକପ୍ କ୍ରିକେଟ୍ ଫାଇନାଲ୍ରେ ଭାରତ ଦକ୍ଷିଣ ଆଫ୍ରିକାକୁ 9 ୱିକେଟ୍ରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ଥର ଲାଗି ବିଶ୍ୱ ଚାମ୍ପିୟନ୍ ହୋଇଛି। ଭାରତର ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦା ସମ୍ମାନଜନକ ଟାଟା ଷ୍ଟିଲ୍ ମାଷ୍ଟର୍ସ 2025 ଟାଇଟଲ୍ ହାସଲ କରିଛନ୍ତି। ଗତ ରାତିରେ ନେଦରଲ୍ୟାଣ୍ଡର ୱିଚକ୍ ଆଞ୍ଜିରେ ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ସେ ବିଶ୍ୱ ଚାମ୍ପିୟନ୍ ଡି ଗୁକେଶ୍ଙ୍କୁ ପରାସ୍ତ କରିଥିଲେ। 2006 ବିଶ୍ୱନାଥନ ଆନନ୍ଦଙ୍କ ପରେ ପ୍ରଜ୍ଞାନନ୍ଦା ଏହି ଟାଇଟଲ୍ ହାସଲ କରିବାରେ ପ୍ରଥମ ଭାରତୀୟ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଚାରର ଶେଷ ଦିନ, ଆସନ୍ତା 5 ତାରିଖରେ ଭୋଟ୍ ଗ୍ରହଣ। ୱାକଫ୍ ସଂଶୋଧନ ବିଲ୍ 2024 ଲାଗି ଗଠିତ ସଂଯୁକ୍ତ ସଂସଦୀୟ କମିଟି ଆଜି ଲୋକସଭାରେ ଉପସ୍ଥାପନ କରିବେ ରିପୋର୍ଟ। ପ୍ରୟାଗରାଜରେ ଆଜି ଜାରି ରହିଛି ତୃତୀୟ ଅମୃତ ସ୍ନାନ। କଙ୍ଗୋର ଗୋମାରେ ରାଉଣ୍ଡା ସମର୍ଥିତ M23 ବିଦ୍ରୋହୀଙ୍କ ସହ ସଂଘର୍ଷରେ ପ୍ରାୟ 700ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ, ସେଠାରେ ରହୁଥିବା ଭାରତୀୟଙ୍କ ଲାଗି ସତର୍କ ସୂଚନା ଜାରି। ଏବଂ ଭାରତ ଇଂଲଣ୍ଡ ବିପକ୍ଷ T20 ଆନ୍ତର୍ଜାତିକ ଶୃଙ୍ଖଳାରେ 4-1 ବିଜୟୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।